ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣଙ୍କୁ ବାଦ ଦେଇ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଏୟାର ଇଣ୍ଡିଆର ସୂଚନା. ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ 1 କୋଟି ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ଟାଟା ଗ୍ରୁପ୍ ଅଧ୍ୟକ୍ଷ. ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା. ବିଶ୍ୱର ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ. ଏବଂ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଭାରତକୁ 2-1 ଗୋଲ୍ରେ ପରାସ୍ତ କଲା ଆର୍ଜେଣ୍ଟିନା. ଅହମ୍ମଦାବାଦ ବିମାନ ଦୁର୍ଘଟଣା ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି. ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଏହି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି. ସେ କହିଛନ୍ତି ଆନ୍ତର୍ଜାତିକ ପ୍ରୋଟୋକଲ୍ ଅନୁଯାୟୀ ଘଟଣାର ତଦନ୍ତ କରାଯିବ. ମନ୍ତ୍ରୀ କହିଛନ୍ତି ସରକାର ଦୁର୍ଘଟଣାର ସମସ୍ତ ଦିଗ ଉପରେ ତଦନ୍ତ କରିବା ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରୁଛନ୍ତି. ସମ୍ପୃକ୍ତ କମିଟି ଦୁର୍ଘଟଣାର କାରଣ ଯାଞ୍ଚ କରିବା ସହ ଭବିଷ୍ୟତରେ ଯେଭଳି ଏହାର ପୁନରାବୃତ୍ତି ନ ହେବ ସେଇ ନେଇ ନିରାପତ୍ତା କିଭଳି ସୁଦୃଢ଼ କରାଯାଇପାରିବ ପ୍ରସ୍ତାବ ଦେବେ. ଇତିମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ଲଣ୍ଡନ ଅଭିମୁଖେ ଯାଉଥିବା ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା 241 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ୱଷ୍ଟ କରିଛି. ବୋଇଂ 787-8 ବିମାନରେ ଯାତ୍ରୀ ଏବଂ ବିମାନ ପରିଚାଳନା ସଦସ୍ୟଙ୍କୁ ମିଶାଇ 242 ଜଣ ଥିଲେ. ସେମାନଙ୍କ ମଧ୍ୟରେ 169 ଜଣ ଭାରତୀୟ ଥିବାବେଳେ 53 ଜଣ ବ୍ରିଟିଶ, 7 ଜଣ ପର୍ତ୍ତୁଗୀଜ୍ ଏବଂ ଜଣେ କାନାଡ଼ାର ନାଗରିକ ଥିଲେ. ମୃତକଙ୍କ ମଧ୍ୟରେ ବିମାନ ବାହାରେ ଥିବା ଅନେକ ଲୋକ ଅଛନ୍ତି. ମୃତକଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଜୟ ରୂପାଣୀ ଅଛନ୍ତି. ବିଶ୍ୱାସ କୁମାର ରମେଶ ନାମକ ଜଣେ ଯାତ୍ରୀ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି. ସୂଚନା ଅନୁଯାୟୀ ବିମାନଟି ଅପରାହ୍ନ 1:39 ଉଡ଼ାଣ ଆରମ୍ଭ କରିବାର ମାତ୍ର କେତେ ସେକେଣ୍ଡ ମଧ୍ୟରେ ପାଇଲଟ୍ ଜରୁରୀକାଳୀନ ମେ ଡେ କଲ୍ କରିଥିଲେ. ସେହି ବିମାନରେ ମୁଖ୍ୟ ପାଇଲଟ୍ ଭାବେ କ୍ୟାପ୍ଟେନ୍ ସୁମିତ ସବରୱାଲ ଓ ଫାଷ୍ଟ ଅଫିସର କ୍ଲାଇଭ୍ କୁନ୍ଦର ଦାୟିତ୍ୱରେ ଥିଲେ. ସବରୱାଲଙ୍କର 8,200 ଘଣ୍ଟାର ଉଡ଼ାଣ କରିବା କ୍ଷମତା ଥିବାବେଳେ କୁନ୍ଦରଙ୍କ 1,100 ଘଣ୍ଟା ଉଡ଼ାଣ କ୍ଷମତା ରହିଥିଲା. ବିମାନ ନିର୍ମାତା ବୋଇଂ ପକ୍ଷରୁ କୁହାଯାଇଛି ଦୁର୍ଘଟଣାର ତଦନ୍ତ କାର୍ଯ୍ୟରେ କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ. ବିଶ୍ୱରେ ବୋଇଂ ବିମାନ ଦୁର୍ଘଟଣା ହେବା ମାତ୍ର 4% ଅଟେ. ଏହି ବିମାନଟି 2014 ଏୟାର ଇଣ୍ଡିଆକୁ ଦିଆଯାଇଥିଲା. ଟାଟା ଗ୍ରୁପ୍ ଅଧ୍ୟକ୍ଷ ଏ ଚନ୍ଦ୍ରଶେଖରନ୍ ଘୋଷଣା କରିଛନ୍ତି ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କୁ 1 କୋଟି ଟଙ୍କା ଲେଖାଏଁ ସହାୟତା ଦିଆଯିବ. କମ୍ପାନୀ ଆହତମାନଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବିଜେ ମେଡିକାଲ କଲେଜ ହଷ୍ଟେଲର ପୁନଃ ନିର୍ମାଣ କରିବ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ବିମାନ ଦୁର୍ଘଟଣାର କିଛି ଘଣ୍ଟା ମଧ୍ୟରେ ଅହମ୍ମଦାବାଦରେ ପହଞ୍ଚିଥିଲେ. ସେ ମଧ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଥିଲେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ମୃତକଙ୍କ ପରିବାର ପ୍ରତି ସାରା ଦେଶ ସମବେଦନା ପ୍ରକାଶ କରୁଛି।
घटना से पूरा देश शुभ्ध है और पूरा देश एक साथ पूर्ण संवेदनाओं के साथ जो दुर्भाग्यपूर्ण हादसे में पैसेंजर हताहत हुए हैं इनके परिजनों के साथ खड़ा है। सबसे पहले मैं भारत सरकार, गुजरात सरकार, प्रधानमंत्री जी, जो लोग हताहत हुए हैं इनके परिजनों के प्रति गहरी संवेदना व्यक्त करता हूँ।
ଏହି ଘଟଣାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଥିବା ଶ୍ରୀ ଶାହା କହିଛନ୍ତି।
एविएशन डिपार्टमेंट ने अपनी जांच शुरू कर दी है और जांच तेजी से आगे बढ़े इसके लिए भी एविएशन मंत्री जी ने सूचनाएं दी है।
ବିମାନ ଦୁର୍ଘଟଣାରେ ଆହତମାନେ ଚିକିତ୍ସା ହେଉଥିବା ସିଭିଲ ହସ୍ପିଟାଲ ଯାଇ ସ୍ୱରାଷ୍ଟ୍ରମନ୍ତ୍ରୀ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଶାହା କହିଛନ୍ତି ଦୁର୍ଘଟଣା ପରେ ଗୁଜରାଟ ସରକାର ବିପର୍ଯ୍ୟୟ ପରିଚାଳନା ୟୁନିଟ୍କୁ ସକ୍ରିୟ ଭାବେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିଲେ। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ, ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ ପୋଲିସ ବାହିନୀକୁ ନିୟୋଜିତ କରାଯାଇଥିଲା। ଉଭୟ ଗୁଜରାଟ ଏବଂ ଭାରତ ସରକାର ମିଳିତ ଭାବେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିଥିଲେ।
भारत सरकार और गुजरात सरकार के सभी डिपार्टमेंट एक साथ होकर राहत और बचाव कार्य में लगे। गुजरात सरकार ने बहुत त्वरा से डिजास्टर मैनेजमेंट की सारी इकाइयों को अलर्ट करते हुए चाहे हेल्थ डिपार्टमेंट हो, चाहे फायर ब्रिगेड हो, चाहे पुलिस विभाग हो, भारत सरकार की भी CAPF को संपर्क कर सभी ने एक साथ मिलकर राहत और बचाव का कार्य चालू किया।
श्री शाह कहिछन्ति दुर्घटनाग्रस्त विमान रे उभय देश एवं विदेशर 230 जन यात्रीक समेत 12 जन क्रू सदस्य थिले। दुर्घटनारे जीवित थिबा एकमात्र व्यक्तिंकु श्री शाह हॉस्पिटल भेटिथिले। तेबे DNA परीक्षा परे समस्तंक परिचय निश्चित हेबा परे मोट मृतकंक संख्या जणा पडिबो बोली से कहिछन्ति। मृतकंक परिवार वर्गंकु दुर्घटना संपर्क रे सूचना दिया जायछि एवं समान पहुंचिबा परे DNA सैंपल संग्रह करा जइबो बोली श्री शाह कहिछन्ति।
एक यात्री का बचने का अच्छा समाचार मिला है, मैं उनको मिलकर आया हूँ। मृत्यु का आंकड़ा तो DNA परीक्षण और यात्रियों की पहचान के बाद ही अथॉरिटी अधिकृत रूप से घोषित करेगी।
शाह कहिछन्ति गुजरात फॉरेंसिक साइंस परीक्षागार एवं नेशनल फॉरेंसिक साइंस विश्वविद्यालय समस्त DNA परीक्षा करा जइबो। ଏହାପରେ ମୃତକଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ଘଟଣାରେ ବିଭିନ୍ନ ଦେଶର ନେତୃବୃନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିବା ସହ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ଲାଗି କହିଛନ୍ତି। ସେ କହିଛନ୍ତି ଏଭଳି ଘଟଣାର ମୁକାବିଲା ଲାଗି ଭାରତ ସମର୍ଥ, ତେବେ କୌଣସି ପ୍ରକାରର ସହାୟତା କରିବା ଲାଗି ଆମେରିକା ପ୍ରସ୍ତୁତ ରହିଛି। ସେ କହିଛନ୍ତି ବିମାନଟି ଉଡ଼ାଣ ଆରମ୍ଭ କରିବା ବେଳେ ଠିକ୍ଠାକ୍ ଲାଗୁଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ବିମାନ ଇଞ୍ଜିନ୍କୁ ଶକ୍ତି ଯୋଗାଣ ବ୍ୟାହତ ହୋଇଥାଇପାରେ। ବିମାନ ଚଳାଚଳ ଇତିହାସରେ ଏହା ସବୁଠାରୁ ଦୁଃଖଦ ଘଟଣା ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଶୋକବାର୍ତ୍ତା ପଠାଇଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୈଜୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଭାରତର ଜନସାଧାରଣଙ୍କ ସହ ମାଳଦ୍ୱୀପ ରହିଛି ବୋଲି କହିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି ଦୁର୍ଘଟଣା ପରେ ଭାରତୀୟ ଅଧିକାରୀଙ୍କ ସହ କାନାଡ଼ା ସରକାର ନିରନ୍ତର ଯୋଗାଯୋଗରେ ଅଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ସାମାଜିକ ଗଣମାଧ୍ୟମରେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ୟୁରୋପୀୟ ସଂଘର ଅଧ୍ୟକ୍ଷ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି। ଲଣ୍ଡନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏହି ବିମାନ ଦୁର୍ଘଟଣାରେ ବ୍ରିଟିଶ ନାଗରିକମାନଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଫ୍ରାନ୍ସ ରାଷ୍ଟ୍ରପତି ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ବିମାନ ଦୁର୍ଘଟଣା ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ଜାତିସଂଘ ସାଧାରଣ ସଭା ଅଧ୍ୟକ୍ଷ ଫିଲେମନ୍ ୟଙ୍ଗ୍ ସାମାଜିକ ଗଣମାଧ୍ୟମରେ ମୃତକଙ୍କ ପରିବାର ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମିଜୋରାମ ରାଜ୍ୟପାଳ ଜେନେରାଲ୍ ବିଜୟ କୁମାର ସିଂ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଜେନେରାଲ୍ ସିଂ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ୍ ଦୁହୋମା ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ମଧ୍ୟରେ ମିଜୋରାମର ଜଣେ 28 ବର୍ଷୀୟ କ୍ରୁ ସଦସ୍ୟ ରହିଥିବା ଜଣାପଡ଼ିଛି। ଭାରତୀୟ ଡାକ ବିଭାଗ ପକ୍ଷରୁ ସହଜ ଏବଂ ସୁବିଧାରେ ପାଠ୍ୟପୁସ୍ତକ ତଥା ଧାର୍ମିକ, ସାଂସ୍କୃତିକ ଏବଂ ସାମାଜିକ ପୁସ୍ତକଗୁଡ଼ିକୁ ପଠାଇବା ଲାଗି ଜ୍ଞାନ ପୋଷ୍ଟ ବ୍ୟବସ୍ଥା ଆରମ୍ଭ ହୋଇଛି। ନୂଆ ଶିକ୍ଷାନୀତି ଅଧୀନରେ ଯେପରି ସାରା ଦେଶର ସବୁ ଅଞ୍ଚଳକୁ ପୁସ୍ତକ ଯୋଗାଇ ଦିଆଯାଇପାରିବ ସେ ନେଇ ଜ୍ଞାନ ପୋଷ୍ଟ ଆରମ୍ଭ କରାଯାଇଛି। ଏଥିରେ 300 ଗ୍ରାମ ଓଜନ ପର୍ଯ୍ୟନ୍ତ 20 ଟଙ୍କା ନିର୍ଦ୍ଧାରିତ କରାଯାଇଥିବା ବେଳେ 5 କିଲୋଗ୍ରାମ ପର୍ଯ୍ୟନ୍ତ 100 ଟଙ୍କା ମଧ୍ୟରେ ଦେୟ ରଖାଯାଇଛି। ଏହି ବ୍ୟବସ୍ଥାରେ ଉପଭୋକ୍ତାମାନଙ୍କୁ ଟ୍ରାକିଂ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ପ୍ରତ୍ୟେକଟି ପୋଷ୍ଟ ଅଫିସରେ ଏହି ସୁବିଧା ମିଳିବ। ଜାତୀୟ ତଦନ୍ତକାରୀ ସଂସ୍ଥା NIA ଅମୃତସର ପୋଲିସ ପୋଷ୍ଟ ଗ୍ରେନେଡ୍ ଆକ୍ରମଣ ଘଟଣାରେ ପଞ୍ଜାବ ଏବଂ ହରିୟାଣାର ଅନେକ ସ୍ଥାନରେ ଚଢ଼ାଉ କରିଛି। ବାବର ଖାଲସା ଆନ୍ତର୍ଜାତିକ ଆତଙ୍କୀ ସଂଗଠନ ସହ ସମ୍ପର୍କିତ ସ୍ଥାନଗୁଡ଼ିକ ଉପରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। NIA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପଞ୍ଜାବର ଅମୃତସର, ତରନତାରନ, ଫିରୋଜପୁର, ପଠାନକୋଟ, କପୁରତାଲା, ରୂପନଗର ଏବଂ ହରିୟାଣାର ସିର୍ସାରେ ଗତକାଲି ଚଢ଼ାଉ କରାଯାଇଥିଲା। ନେଦରଲ୍ୟାଣ୍ଡରେ ଚାଲିଥିବା FIH ହକି ପ୍ରୋ ଲିଗ୍ର ଗତକାଲିର ମ୍ୟାଚ୍ରେ ଆର୍ଜେଣ୍ଟିନା 2-1 ଗୋଲ୍ରେ ଭାରତକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଯୁଗରାଜ ସିଂ ପେନାଲ୍ଟି କର୍ଣ୍ଣର ଜରିଆରେ 1 ଗୋଲ୍ ଦେଇଥିବା ବେଳେ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଉଭୟ ଦଳ 1-1 ଗୋଲ୍ରେ ସମାନ ସ୍ଥିତିରେ ରହିଥିଲେ। ତେବେ ଖେଳର 49ତମ ମିନିଟ୍ରେ ଆର୍ଜେଣ୍ଟିନା ଦ୍ୱିତୀୟ ଗୋଲ୍ କରିବାରେ ସକ୍ଷମ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ 12 ମ୍ୟାଚ୍ରୁ 15 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଆସନ୍ତାକାଲି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣକୁ ବାଦ୍ ଦେଇ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଏୟାର ଇଣ୍ଡିଆର ସୂଚନା। ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ 1 କୋଟି ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ଟାଟା ଗ୍ରୁପ୍ ଅଧ୍ୟକ୍ଷ। ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବିଶ୍ୱର ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ। ଏବଂ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଭାରତକୁ 2-1 ଗୋଲ୍ରେ ପରାସ୍ତ କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା।